ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର, ପହେଲା ମୁଖ୍ୟ ଖବର। ଆଇବାକାଲ ଶେଷ ଖେପ ନିର୍ବାଚନ ଲାଗି ଭୋଟ ପ୍ରଚାରର ଶେଷ ଦିନ। 6 ଲୋକସଭା ଆସନ ଆର 42 ବିଧାନସଭା ଆସନ ଲାଗି ଶନିବାର ଦିନ ହେବା ଭୋଟ। ଭାରତ କ୍ଷେପଣାସ୍ତ ବିଜ୍ଞାନ କ୍ଷେତ୍ରଟି ବହୁତଟି ଅଗ୍ରଗତି କରିଛି, ବାଲେଶ୍ୱର ବିଜୟ ସଂକଳ୍ପ ସମାବେଶଟି କହିଲେ ପ୍ରଧାନମନ୍ତ୍ରୀ। ଚାନ୍ଦିପୁର କ୍ଷେପଣାସ୍ତ ଘାଟିନୁ ରୁଦ୍ରମ 2 କ୍ଷେପଣାସ୍ତ୍ର ହେଲା ସଫଳ ପରୀକ୍ଷଣ। ଶ୍ରୀକ୍ଷେତ୍ର ପୁରୀନ ଭଉଁରୀ ଉତ୍ସବ ସହିତ ହେଲା ତିନି ରଥର ଚକ ଅଖ ଡେରା ନୀତି। ଆଉ ଉତ୍ତର ପଶ୍ଚିମ ଦିଗନୁ ଗରମ ପବନ ରାଜ୍ୟକେ ଆସୁଥିବାନୁ ବଢୁଛି ଦିନର ତାତି, ବଲାଙ୍ଗୀରନ ସବୁନୁ ଜହ ତାତି 46.3 ଡିଗ୍ରୀ ସେଲ୍ସିୟସ। ରାଇଜେ ଶେଷ ଖେପ ନିର୍ବାଚନଟି 6 ଲୋକସଭା ଆର 42 ବିଧାନସଭା ଆସନ ଲାଗି ଆଇବା 1 ଶନିବାର ଦିନ ଭୋଟ ହେବା। ଏଥିଲାଗି ଆଇବା କାଏଲ ଉପରବେଲା ନିର୍ବାଚନୀ ପ୍ରଚାର ଶେଷ ହେଉଛେ। ଇ ଖେପେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଆର୍ ଜଗତସିଂହପୁର ଲୋକସଭା ଆସନ ଆର୍ ତାର ଅଧୀନତେ ଥିବା 42 ବିଧାନସଭା ଆସନ ଲାଗି ଭୋଟ ନିଆଯିବା। 6 ଲୋକସଭା ଆସନ ଲାଗି 66 ଜଣ ପ୍ରାର୍ଥୀ ଭୋଟ ଲଢୁଥିବାର ନିର୍ବାଚନ ଆୟୋଗଙ୍କ ତରଫ ସୂଚନା ମିଳିଛି। ଏହା ଜଣାଇ ଦିଆଯାଇପାରେ ଯେ ରାଇଜେ 3 ଖେପ ନିର୍ବାଚନ ସରବା ଋତୁରୁ 105 ବିଧାନସଭା ଆସନ ଆର୍ 15 ଲୋକସଭା ଆସନ ଲାଗି ଭୋଟ ସରିଛେ। ସେନ୍ତା ଇ ଖେପେ ଦେଶେ ଓଡ଼ିଶା ସହିତ 8 ରାଜ୍ୟ ଆର୍ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 57 ସଂସଦୀୟ କ୍ଷେତ୍ର ଲାଗି ଭୋଟ ହେବା। ପଞ୍ଜାବ ଆର୍ ଉତ୍ତରପ୍ରଦେଶର 13 ଲେଖା, ପଶ୍ଚିମବଙ୍ଗର 9, ବିହାରର 8, ହିମାଚଳ ପ୍ରଦେଶର 4, ଝାଡ଼ଖଣ୍ଡର 3 ଆର୍ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ର ଗୋଟିଏ ଲୋକସଭା ଆସନ ଲାଗି ଭୋଟ ହେବା। ଇ ଖେପ୍ ଭୋଟ ଲାଗି ପ୍ରଚାର ଜୋରସୋର ଚାଲିଛି। ଭିନ୍ ଭିନ୍ ଦଳର ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ଭୋଟ ପ୍ରଚାର କରୁଛନ୍। ବରିଷ୍ଠ ବିଜେପି ନେତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରିପଦାର ଛଉ ପଡ଼ିଆ ଆର୍ ବାଲେଶ୍ୱର ରେମୁଣା ନ ହୋଇଥିବା ବିଜୟ ସଂକଳ୍ପ ସମାବେଶ ଯୋଗ ଦେଇକରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍। ଶ୍ରୀ ମୋଦି କହିଛନ୍ତି ଯେ ଭାରତ କ୍ଷେପଣାସ୍ତ ବିଜ୍ଞାନ କ୍ଷେତ୍ରଟି ବହୁତଟି ଅଗ୍ରଗତି ହାସଲ କରିଛି, ଆଇବା 5 ଭିତରେ ଦେଶ ବିକାଶ ପଥତି ଆଗାବା ବୋଲି ଶ୍ରୀ ମୋଦି କହିଛନ୍।
ବାଲେଶ୍ୱର ଧାନ ପାନ ଅର୍ ମିନ କି ଧରତୀ ହେ, ଯହାଁ କା ପାନ ବି ବାଲେଶ୍ୱର और बनारस को जोड़ता है। मैं उड़ीसा के लोगों का, यहाँ के खास करके नौजवानों का, सभी बेटे बेटियों का हृदय से बहुत बहुत आभारी हूँ। और हमारा बालासोर तो मिसाइल सिटी है। 10 में भारत की मिसाइल पावर कई गुना बढ़ी है। आज हम ब्रह्मोस मिसाइल विदेशों को निर्यात करते हैं। आने वाले 5 में विकास और विश्वास, एक नई रफ्तार देश को देखने का अवसर मिलेगा।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ା ବ୍ଲକର 12 ସିଦ୍ଧମଠ ପଡ଼ିଆଠାରେ ହୋଇଥିବାର ସଭାଥି ବି ଲାଗି ଯୋଗ ଦେଇଛନ୍। ସେନ୍ତା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ଓଡ଼ିଶା ଆସିକରି ବାଲେଶ୍ୱରନ ହୋଇଥିବା ନିର୍ବାଚନୀ ସଭାଟି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍। ସେ କହିଛନ୍ତି ଯେ ଓଡ଼ିଶା ବହୁତ ଖଣିଜ ସମ୍ପଦତି ଭରି ରହିଥିଲେ ଭି ତାର ସଦ୍ ବିନିଯୋଗ ଅଭାବନୁ ଓଡ଼ିଶାବାସୀଙ୍କର କେନ୍ସି ଆଖିଦୃଶିଆ ଉନ୍ନତି ନାହିଁ ହୋଇପାରି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଇବା କାଏଲ ବାଲେଶ୍ୱର ଜିଲ୍ଲା ସିମୁଳିଆ ଆର୍ ସାନ ମହତିପୂର୍ଣ୍ଣ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ବୋଲି କଂଗ୍ରେସ ଦଳ ତରଫରୁ କୁହାଯାଇଛି। ଦେଶେ ଗଲା 25 ଦିନ ହୋଇଥିବା 6 ଖେପ୍ ଭୋଟ୍ ମୋଟ 63.37% ମତଦାନ ହୋଇଥିବା ନିର୍ବାଚନ କମିଶନ କହିଛନ୍। ଇ ଖେପେ ପୁରୁଷମାନଙ୍କ ନୁ 3% ଅତ୍କା ମହିଳା ଭୋଟ୍ ଦେଇଛନ୍। ଏପ୍ରିଲ ମାସ 19 ଦିନ ହୋଇଥିବା ପହିଲା ଖେପ୍ ଭୋଟ୍ 66.14% ମତଦାନ ହୋଇଥିଲା। ସେନ୍ତା ଏପ୍ରିଲ 26 ଦିନ ହୋଇଥିବା 2 ଖେପ୍ ଭୋଟ୍ 66.71%, ମେ ମାସର 7 ଦିନ ହୋଇଥିବା 3 ଖେପ୍ ଭୋଟ୍ 65.68%, ମେ ମାସର 13 ଦିନ ହୋଇଥିବା 4 ଖେପ୍ ଭୋଟ୍ 59.58% ମତଦାନ ହୋଇଥିଲା। ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଗଲା 20 ଦିନ ହୋଇଥିବା 5 ଖେପ୍ ଭୋଟ୍ 62.2% ମତଦାନ ହୋଇଥିଲା। ପ୍ରତିରକ୍ଷା ଗବେଷଣା ଆର୍ ବିକାଶ ସଂଗଠନ ଡିଆର୍ଡିଓ ତରଫୁ ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିନୁ ରୁଦ୍ରମ ଟୁ କ୍ଷେପଣାସ୍ତ୍ର ଆଜି ସକାଳ 11:30 ସଫଲ ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ର ଆକାଶନୁ ଭୂଇଁକେ ଲକ୍ଷ୍ୟଭେଦ କରିପାରିବା। ରୁଦ୍ରମ ଟୁ ପୂରା ସ୍ୱଦେଶୀ ଜ୍ଞାନକୌଶଳଟି ତିଆରି କରାଯାଇଛି। ଏହି କ୍ଷେପଣାସ୍ତ୍ର ସଫଲ ପରୀକ୍ଷଣ ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓ ବାୟୁସେନାକେ ଶୁଭେଚ୍ଛା ଆର୍ ଅଭିନନ୍ଦନ ଜଣାଇଛନ୍। ସେନ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଲ୍ ଡିଆର୍ଡିଓର ସଫଳତା ଲାଗି ଶୁଭେଚ୍ଛା ଜଣାଇଛନ୍। ଖବର ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଶ୍ରୀକ୍ଷେତ୍ର ପୁରୀନ ଭଉଁରୀ ଅବସରରେ ପରମ୍ପରା ଅନୁସାରେ ଆଜି ତିନି ରଥର ଚକ ଅଖ ଡେରା ନୀତି ହୋଇଯାଇଛି। ଶ୍ରୀମନ୍ଦିରର ସକାଳ ଧୂପ ନୀତି ଶେଷ ହେବା ଋତୁରୁ ରଥ ଖଳାକେ ମହାପ୍ରଭୁଙ୍କର ଆଜ୍ଞାମାଳ ପୂଜାପଣ୍ଡା ସେବକମାନେ ବିଜୟ କରାଇଥିଲେ। ଭୂଇ ସେବକମାନେ ଆଘନୁ ତିଆରି ହୋଇଥିବା ଚକଥି ଅଖ ସଂଯୋଗ କରିଥିଲେ। ସେଆଡ଼େ ଆଜି ବାହାର ଚନ୍ଦନ ଯାତ୍ରାଥି ଭଉଁରୀ ଲାଗି ନରେନ୍ଦ୍ର ପୁଷ୍କରିଣୀନ ଶ୍ରୀରାମକୃଷ୍ଣ ଅର୍ ମଦନ ମୋହନ ଲକ୍ଷ୍ମୀ ସରସ୍ୱତୀଙ୍କ ସହିତ ପଞ୍ଚମହାଦେବ ନନ୍ଦା ଓ ଭଦ୍ରାଥି ଅଧିଷ୍ଠିତ ହୋଇକରି ଏକୋଇଶ ଥର ଚାପକ୍ରୀଡ଼ା କରିବେ। ରାଜ୍ୟ ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ଏନ୍ଏସ୍ଏସ୍ ଆର୍ ଭାରତୀୟ ରେଡ୍କ୍ରସ୍ ସୋସାଇଟି ତରଫୁ ସଡ଼କ ସୁରକ୍ଷା ଓ ଦୁର୍ଘଟଣା ଜନିତ ପ୍ରାଥମିକ ଉପଚାର ଉପରେ ଦୁଇଦିନିଆ ଦକ୍ଷତା ବିକାଶ କର୍ମଶାଳା ଭୁବନେଶ୍ୱର ରେଡ୍କ୍ରସ୍ ଭବନର ମୂଲ ହୋଇଛି। କର୍ମଶାଳାଥି ରାଜ୍ୟର ସବୁ କଲେଜନୁ 120 ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣଥି ଯୋଗ ଦେଇଛନ୍। ରେଡ୍କ୍ରସ୍ର ଅବୈତନିକ ସଚିବ ବିଭୂତିଭୂଷଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ଅତ୍କାନୁ ଅତ୍କା ଲୋକଙ୍କ ଜୀବନ ବଞ୍ଚାଇବା ଲାଗି ଚେଷ୍ଟା କରବାର୍କେ କହିଥିଲେ। ଯୁବ ଏନ୍ଏସ୍ଏସ୍ ଅଧିକାରୀ ଅଜିତ କୁଶବାହା, ରାଜ୍ୟ ଏନ୍ଏସ୍ଏସ୍ ଅଫିସର ଆର୍ ଉପଶାସନ ସଚିବ ରମେଶ ଚନ୍ଦ୍ର ବେହେରା ଆଉ ଭିନ୍ ଭିନ୍ ବିଶ୍ୱବିଦ୍ୟାଳୟର ଅଧିକାରୀ ଆର୍ ଅଭିଜ୍ଞ ପ୍ରଶିକ୍ଷକମାନେ ଏଥି ଯୋଗ ଦେଇଛନ୍। ଆଜି ଏଭରେଷ୍ଟ ଡେ ଫି ବଛର ଆଜିର ଦିନକେ ଏଭରେଷ୍ଟ ଡେ ହିସାବେ ପାଳନ କରାଯାଉଛି। 1953 ମସିହା ମେ ମାସର 29 ତାରିଖ ଦିନ ନେପାଳର ତେଞ୍ଜିଂ ଆର୍ ନ୍ୟୁଜିଲାଣ୍ଡର ଏଡମଣ୍ଡ ହିଲାରୀ ଏଭରେଷ୍ଟ ଶୃଙ୍ଗ ଚଢ଼ିଥିଲେ। ନେପାଳ ଲଗାତାର ଭାବେ ଆନ୍ତର୍ଜାତିକ ମାଉଣ୍ଟ ଏଭରେଷ୍ଟ ଦିବସ ପାଳନ କରବାରକେ ମନୋନୀତ ହୋଇଛି। ପର୍ବତ ଇଲାକାଥି ରହୁଥିବା ଲୋକମାନଙ୍କର ସମସ୍ୟା, ପରିବେଶ ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆର୍ ପର୍ବତ ଆରୋହୀଙ୍କୁ ଉତ୍ସାହିତ କରବାର ଲାଗି ଅନ୍ତର୍ଜାତୀୟ ସ୍ତରଥି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ବୌଦ୍ଧ ଜିଲ୍ଲାର ଆଇବା 4 ତାରିଖନୁ କନ୍ଧମାଳ ସଂସଦୀୟ କ୍ଷେତ୍ରର ବୌଦ୍ଧ ଆର୍ କଣ୍ଟାମାଲ ବିଧାନସଭା ଲାଗି ହେବାର୍କେ ଥିବାର ଭୋଟ୍ ଗନ୍ତି ଲାଗି ଜିଲ୍ଲା ପ୍ରଶାସନ ତରଫୁ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହଠାରେ ଜିଲ୍ଲାପାଳ କେ ସୋନାଲଙ୍କର ଅଧ୍ୟକ୍ଷତାଟି ହୋଇଥିବା ବୈଠକଟି ଭୋଟ୍ ଗନ୍ତି ଯେନ୍ତା ଶାନ୍ତି ଶୃଙ୍ଖଳାର ସହିତ ହୋଇପାରବା ସେ ବାବଦେ ଆଲୋଚନା କରାଯାଇଥିଲା। ଜିଲ୍ଲାସ୍ତରୀୟ ଅଧିକାରୀ ଆର୍ ଅଲଗା ବିଭାଗୀୟ ଅଧିକାରୀମାନେ ଆଘନୁ ମକ୍ଡ୍ରିଲ୍ କରିକରି ଠିକ୍ ଭାବେ କାମ କରବାର ଲାଗି ଜିଲ୍ଲାପାଳ ଶ୍ରୀ ସୋନାଲ ନିର୍ଦ୍ଦେଶ ଦେଇଥିଲେ। ବୌଦ୍ଧ ଜିଲ୍ଲାର ଡାଲୁଆ ଧାନ ଘିନା ଆଜିନୁ ମୂଲ ହୋଇଛି। ଆଜି ଖୁଣ୍ଟବନ୍ଦ ମାର୍କେଟୟାର୍ଡ଼ର ଜିଲ୍ଲାସ୍ତରୀୟ ଡାଲୁଆ ଧାନ ଘିନା ପ୍ରକ୍ରିୟା ସମବାୟ ବିଭାଗ ଆର୍ ଯୋଗାଣ ବିଭାଗ ସହଯୋଗଥି ମୂଲ ହୋଇଛି। ମୋଟ 5537 ଜଣ ଚାଷୀ ଧାନ ବିକ୍ବା ଲାଗି ନାଁ ପଞ୍ଜୀକରଣ କରିଛନ୍। ଏ ବଛର ଯୋଗାଣ ବିଭାଗ ତରଫୁ 11 ମିଲିୟନଙ୍କ ଜରିଏ ଜିଲ୍ଲାନୁ 2,28,102 କ୍ୱିଣ୍ଟାଲ ଡାଲୁଆ ଧାନ ଘିନ୍ବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଧାନ ଘିନା କେନ୍ଦ୍ରମାନଙ୍କୁ ଚାଷୀମାନଙ୍କ ଲାଗି ସବୁପ୍ରକାର ସୁବିଧା କରାଯାଇଥିବା ଏଆର୍ସିଏସ୍ କହିଛନ୍। ଇ ମାସର ଶେଷ ତକ୍ ପ୍ୟାନ୍ ନମ୍ଘର ସାଙ୍ଗେ ଆଧାର କାର୍ଡ଼ ଯୁଡ଼ବାର ଲାଗି ଆୟକର ବିଭାଗ ତରଫୁ ବିଜ୍ଞପ୍ତି ବାହାରିଛି। ଇ ବଛର ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଜୁଲାଇ ମାସର 21 ତାରିଖ ଧାର୍ଯ୍ୟ କରାଯାଇଛି। ଇତାର ଆଘନୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ କରଦାତାମାନଙ୍କୁ ସେମାନଙ୍କର ପ୍ୟାନ୍ କାର୍ଡ଼ ଆର୍ ଆଧାର ନମ୍ଘର ଯୁଡ଼ବାର ଲାଗି ପରାମର୍ଶ ଦେଇଥିଲା। ମିଳିଥିବା ସୂଚନା ଅନୁସାରେ ଗଲା ଜାନୁଆରୀ ମାସର 29 ତାରିଖ ତକ୍ ଦେଶେ 11,48,00,000 ପ୍ୟାନ୍ ନମ୍ଘର ଆଧାର ନମ୍ଘର ସାଙ୍ଗେ ସଂଯୋଗ ନାହିଁ କରାଯାଇ। ଉତ୍ତର ପଶ୍ଚିମ ଦିଗନୁ ଗରମ ପବନ ବୋହୁଥିବାରୁ ରାଜ୍ୟ ନଦୀନର ତାତି ବଢ଼ବାରକେ ଲାଗିଛି। ଆଇବା 3 ଦିନ ତକ୍ ରାଜ୍ୟର ଭିତରିଆ ଜିଲ୍ଲାମାନଙ୍କେ ତାତି 3-5 ଡିଗ୍ରୀ ବଢ଼ବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ତରଫୁ ଅନୁମାନ କରାଯାଉଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ଜବର ତାତି ଲାଗି ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଆଇବା କାଲ୍ ସୁନ୍ଦରଗଡ଼, ବରଗଡ଼, ଦେବଗଡ଼, ନୂଆପଡ଼ା, କଳାହାଣ୍ଡିନ ଜବର ଖରା ହେବା ବୋଲି ପାଣିପାଗ ବିଭାଗ ତରଫୁ ସୂଚନା ମିଳିଛି। ତାତି ବଢ଼ୁଥିବା ନଜରଥି ରଖିକରି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ତରଫୁ ସବୁ ଜିଲ୍ଲାପାଳମାନଙ୍କୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରବାରକେ କୁହାଯାଇଛି। ସେଆଡ଼େ ଆଜି ରାଜ୍ୟର 4 ସହରନ ତାତି 46 ଡିଗ୍ରୀନୁ ଜହ ରହିଛି। ସବୁନୁ ଜହ ତାତି ବଲାଙ୍ଗୀରନ 46.3 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ସୋନପୁରନ 46.2, ଟିଟିଲାଗଡ଼ ଝାରସୁଗୁଡ଼ା 46 ଲେଖା, ସମ୍ବଲପୁର 45.6, ବୌଦ୍ଧନ 45.3, ହୀରାକୁଦନ 45.1 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। আইবাকাল শেষ খেপ নির্বাচন লাগি ভোট প্রচার শেষ দিন, ছটা লোকসভা আসন আর বয়াল্লিশটা বিধানসভা আসন লাগি শনিবার দিন হবা ভোট। ভারত ক্ষেপণাস্ত্র বিজ্ঞান ক্ষেত্রটি বহুটি অগ্রগতি করেছে, বালেশ্বর বিজয় সংকল্প সমাবেশটি কহিলেন প্রধানমন্ত্রী। চাঁদিপুর ক্ষেপণাস্ত্র ঘাটি রুদ্রম টু ক্ষেপণাস্ত্র হেলা সফল পরীক্ষণ। শ্রীক্ষেত্র পুরীন ভৌরী উৎসব সহিত হেলা তিনি রথর চক অখডেরা নীতি, আর উত্তর পশ্চিম দিগনু গরম পবন রাজ্যকে আসুবানু বড়ুছে দিনর তাঁতি, বলাঙ্গীরন সবুনু জহ তাঁতি 46.3°C। আজির আঞ্চলিক খবর শেষ হল, জুহার।